ओम शांति। 6/4/2024 प्रातः मुरली। मिठे बच्चे, जो माने श्रीमत अनुसारे भल भावरे सेवा करुछंति सही मानंकु ही राज्योत्तर पुरस्कार मिलुछे। तुमे पिला माने एबे बाबांकर सहयोगी हेउछ, सेथिपाई तुमको बहुत बड़ पुरस्कार मिलुछे। प्रश्न, बाबांकर ज्ञानर नृत्य केउ पिलामानंक सम्मुखरे बहुत भल होइथाय? उत्तर, जेउ मानंकर ज्ञान आहरण करिवार बहुत शौक अछि, जेउ मानंकर जोगर निशा रहिछे, सेहि मानंक सम्मुखरे बाबांकर ज्ञानर नृत्य अर्थात ज्ञान सुनाइबा बहुत भल हो। एहा एक विचित्र पाठशाला, एठारे विद्यार्थी माने क्रमानुसारे अछन्ति। केतेकंक भितरे त टिकिए भी ज्ञान नाही, केवल भावना रहिछे। सेमाने सही भावना आधार रे मध्य संपत्तिर अधिकारी हेउछन्ति। ओम शांति। आत्मिक पिलामानंकु आत्मिक बाबा बुझाउछन्ति, एहाकु ही आत्मिक ज्ञान अथवा आध्यात्मिक ज्ञान कुहाजाए। आध्यात्मिक ज्ञान एकमात्र बाबांक ठारे थाए, आउ कोनोसी मनुष्य मानंक ठारे न थाए। आत्मिक ज्ञान केवल जणे ही देई थांती जहांको ज्ञानर सागर कुहाजाए। प्रत्येक मनुष्यंक भितरे निज निजर विशेषता रही थाए ना, जेमिति बारिष्टर बारिष्टर अटंती, डाक्तर डाक्तर अटंती। प्रत्येकंकर कर्तव्य बा अभिनय अलगा अलगा। प्रत्येक आत्मा को निज निजर अभिनय मिलिछि एवं ताहा मध्य अविनाशी अटे। केते छोटिया आत्मारे एते सबु अभिनय भरी हुई रहिछे, केते आश्चर्यर कथा ना। गायन मध्य करुछन्ति भ्रुकुटी मझिरे चमकुछि अजब सितारा, एपरि मध्य गायन हेउछि जे निराकार आत्मार एहि शरीर हेउछि सिंहासन। आत्मा बहुत छोट बिंदु स्वरूप। समस्त आत्मा जणे जणे अभिनेता अटंति, गोटिए जन्मर चेहरा एवं अभिनय अन्य जन्मर चेहरा बा अभिनय सहित मिसिपारिब नाही। काहाकु मध्य जणा नाही जे आमे अतीतरे कौन थिलु, पुणी भविष्यतरे कौन हेबु। ए कथा बाबा संगम जुगरे आसी बुझाउछन्ति। अमृत बेळारे तुमे पिलामाने जेतेबेळे जोगरे बसुछ, सेतेबेळे लिभि जाइथिबा आत्मा प्रज्वलित होइ जाउछे। कारण आत्मारे बहुत कळंकी लागी रहिछे। बाबा बणियार काम मध्य करुछन्ति। पतित आत्मा अर्थात जेउ मानंकर आत्मारूपी सुनारे खाद मिश्रण होइ जाइछे, बाबा सेमानंकु पवित्र करुछन्ति। खाद त पड़ुछे ना, चांदी तंबा लुहा एहिपरि नाम बहुत खादर रहिछे ना। स्वर्णिम जुग रौप्य जुग सतो प्रधान सत्व रज्व तमो, एहि कथा कोनोसी मनुष्य अथवा गुरु माने बुझाई पारिबे नाही। ए कथा एकमात्र सद्गुरु ही बुझाई पारिबे। सद्गुरुंकर अकाल तख्त कुहाजाए ना, सद्गुरुंकु मध्य सिंहासन आवश्यक ना। जेपरि तुमे आत्मा मानंकर निज निजर भ्रुकुटी सिंहासन अछे, सेहिपरि तांकु मध्य सिंहासन नेबाकु पड़ुछे। सीए कहुचन्ति मु कौ सिंहासन नौछि ए कथा दुनियारे कहारिकु जणा नाही। सेमाने तो नेति नेति कहि आसिछन्ति, कहुचन्ति आमे जाणि नाही। तुमे पिलामाने मध्य कहुछ प्रथमे आमे माने मध्य किछि जाणि नथिलु। जिए किछि भी बुझि पारु नाहन्ति तांकु बुद्धिहीन कुहाजाए। भारतवासी भावुछन्ति आमे पूर्वरु बहुत बुद्धिवान थिलु, विश्वर राज्यभाग्य आम हातरे थिला, किन्तु एबे अज्ञानी होइ जाइछ। बाबा कहुछन्ति जदियो तुमे माने शास्त्र आदि पढ़ुछ, एबे से सबुकु भूली जाओ, केवल एकमात्र बाबांकु मने पकाओ। गृहस्थ व्यवहार भी भले रुह। सन्यासी मानंकर अनुगामी माने मध्य निज निजर घरे ही रही थांती ना। केही केही प्रकृत अनुगामी होई थांती जेउ माने के तांक साथीरे रही थांती, बाकी अन्य माने किए केउठी तक आउ किए केउठी रही थांती। ତେବେ ଏସବୁ କଥା ବାବା ଆସି ବୁଝାଉଛନ୍ତି, ଏହାକୁ କୁହାଯାଏ ଜ୍ଞାନର ନୃତ୍ୟ। ଯୋଗ ତ ହେଉଛି ନିରବତା, ଜ୍ଞାନର ହିଁ ନୃତ୍ୟ ହୋଇଥାଏ। ଯୋଗରେ ତ ବିଲକୁଲ ଶାନ୍ତ ହୋଇ ବସିବାକୁ ପଡ଼େ, ତାକୁ ସମ୍ପୂର୍ଣ୍ଣ ନିରବତା କୁହାଯାଏ। 3 ମିନିଟ୍ ସମ୍ପୂର୍ଣ୍ଣ ନିରବରେ ରହିବା ପାଇଁ କୁହାଯାଏ, କିନ୍ତୁ ଏହାର ଅର୍ଥକୁ ମଧ୍ୟ କେହି ଜାଣନ୍ତି ନାହିଁ। ସନ୍ନ୍ୟାସୀମାନେ ଶାନ୍ତି ପାଇବା ପାଇଁ ଜଙ୍ଗଲକୁ ଚାଲି ଯାଉଛନ୍ତି, କିନ୍ତୁ ସେଠାରେ ତ ଶାନ୍ତି ମିଳିପାରିବ ନାହିଁ। ଗୋଟିଏ କାହାଣୀ ମଧ୍ୟ ଅଛି, ରାଣୀର ହାର ଗଳାରେ ପଡ଼ିଛି, କିନ୍ତୁ ସିଏ ଖୋଜିବାରେ ଲାଗିଛନ୍ତି। ଏହି ଉଦାହରଣ ଶାନ୍ତି ପାଇଁ ଦିଆଯାଇଛି। ବାବା ବର୍ତ୍ତମାନ ସମୟରେ କେଉଁ ସବୁ କଥା ବୁଝାଉଛନ୍ତି, ସେହିସବୁ କଥା ଭକ୍ତି ମାର୍ଗରେ ଦୃଷ୍ଟାନ୍ତ ରୂପରେ ପ୍ରଚଳିତ ହୋଇ ଆସୁଛି। ବାବା ବର୍ତ୍ତମାନ ସମୟରେ ଆସି ପୁରୁଣା ଦୁନିଆକୁ ପରିବର୍ତ୍ତନ କରି ନୂଆ ଦୁନିଆ କରୁଛନ୍ତି, ତମୋ ପ୍ରଧାନରୁ ସତୋ ପ୍ରଧାନ କରୁଛନ୍ତି। ଏ କଥା ତ ତୁମେମାନେ ବୁଝିପାରିବ, ବାକି ଏହି ଦୁନିଆ ତମୋ ପ୍ରଧାନ ପତିତ ହୋଇଯାଇଛି। କାହିଁକି ନା ସମସ୍ତେ ବିକାରରୁ ଜନ୍ମ ନେଉଛନ୍ତି, ଦେବତାମାନେ ତ ବିକାରରୁ ଜନ୍ମ ନିଅନ୍ତି ନାହିଁ। ତାକୁ କୁହାଯାଏ ସମ୍ପୂର୍ଣ୍ଣ ନିର୍ବିକାରୀ ଦୁନିଆ। ଦୁନିଆରେ ସମସ୍ତେ ୱାଇସଲେସ୍ ୱାର୍ଲ୍ଡ ଅର୍ଥାତ୍ ନିର୍ବିକାରୀ ଦୁନିଆ କହୁଛନ୍ତି, କିନ୍ତୁ ତାର ଅର୍ଥକୁ କେହି ବି ବୁଝୁନାହାନ୍ତି। ତୁମେମାନେ ହିଁ ପୂଜ୍ୟରୁ ପୂଜାରୀ ହେଉଛ, ବାବାଙ୍କ ପାଇଁ କେବେ ଏହିଭଳି କୁହାଯାଏ ନାହିଁ, କାରଣ ବାବା କେବେ ପୂଜାରୀ ହୁଅନ୍ତି ନାହିଁ। ମନୁଷ୍ୟମାନେ ତ ପରମାତ୍ମା କୋଣ କୋଣରେ ଅଛନ୍ତି ବୋଲି କହିଦେଉଛନ୍ତି, ତେଣୁ ବାବା କହୁଛନ୍ତି ଭାରତରେ ଯେତେବେଳେ ଧର୍ମର ଅଧିକ ଗ୍ଲାନି ହେଉଛି ସେତେବେଳେ ମୁଁ ଆସୁଛି। ଦୁନିଆରେ ମନୁଷ୍ୟ ତ କେବଳ ଶ୍ଲୋକ ପଢୁଛନ୍ତି, କିନ୍ତୁ ଅର୍ଥ କିଛି ବି ଜାଣିନାହାନ୍ତି। ସେମାନେ ଭାବୁଛନ୍ତି ଶରୀର ହିଁ ପତିତ ହେଉଛି, ଆତ୍ମା ହେଉନାହିଁ। ବାବା କହୁଛନ୍ତି ପ୍ରଥମେ ଆତ୍ମା ପତିତ ହେଉଛି, ପୁଣି ଶରୀର ମଧ୍ୟ ପତିତ ହୋଇଯାଉଛି। ଯେପରି ସୁନାରେ ଖାଦ ମିଶିଥିଲେ ଅଳଙ୍କାର ମଧ୍ୟ ସେହିପରି ଖାଦ ମିଶା ହୋଇଥାଏ, କିନ୍ତୁ ସେ ସବୁ କଥା ଭକ୍ତି ମାର୍ଗରେ ହୋଇଥାଏ। ବାବା ବୁଝାଉଛନ୍ତି ପ୍ରତ୍ୟେକଙ୍କ ଭିତରେ ଆତ୍ମା ବିରାଜମାନ ହୋଇଛି, ସେଥିପାଇଁ ଜୀବ ଆତ୍ମା ବୋଲି କୁହାଯାଏ। ଜୀବ ପରମାତ୍ମା ନୁହେଁ, ମହାନ ଆତ୍ମା କୁହାଯାଏ, ମହାନ ପରମାତ୍ମା କୁହାଯାଏ ନାହିଁ। ଆତ୍ମା ହିଁ ଭିନ୍ନ ଭିନ୍ନ ଶରୀର ଧାରଣ କରି ଏଠାରେ ଅଭିନୟ କରୁଛେ। ଯୋଗ ସମ୍ପୂର୍ଣ୍ଣ ନିରବରେ କରାଯାଏ, ପୁଣି ଏଠାରେ ଜ୍ଞାନର ନୃତ୍ୟ ହେଉଛି। ବାବାଙ୍କର ଜ୍ଞାନର ନୃତ୍ୟ ସେହିମାନଙ୍କ ସମ୍ମୁଖରେ ହେବ ଯେଉଁମାନେ ଜ୍ଞାନର ପିପାସୁ ହୋଇଥିବେ। ବାବା ଜାଣିଛନ୍ତି କାହାର କେତେ ଜ୍ଞାନ ଅଛି, କେତେ ଯୋଗର ନିଶା ରହିଛି। ଶିକ୍ଷକ ତ ଜାଣୁଥିବେ ନା, ବାବା ମଧ୍ୟ ଜାଣିଛନ୍ତି କିଏ କିଏ ଭଲ ଗୁଣବାନ ସନ୍ତାନ। ଭଲ ଭଲ ପିଲାମାନଙ୍କୁ ହିଁ ଭାଷଣ କରିବା ପାଇଁ ଅନେକ ସ୍ଥାନକୁ ଡାକରା ଆସିଥାଏ। ପିଲାମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ଅଛନ୍ତି, ପ୍ରଜା ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ହେଉଛନ୍ତି। ଏହା ସ୍କୁଲ ଅଥବା ପାଠଶାଳା ଅଟେ ନା, ପାଠଶାଳାରେ ସର୍ବଦା ବିଦ୍ୟାର୍ଥୀମାନେ କ୍ରମାନୁସାରେ ବସିଥାନ୍ତି। ଶିକ୍ଷକ ଜାଣିଥାନ୍ତି ଯେ ଅମୁକ ବିଦ୍ୟାର୍ଥୀ ବହୁତ ବୁଦ୍ଧିମାନ, ଅମୁକ ମଧ୍ୟମ ଧରଣର। ଏଠାରେ ତ ଏହା ବେହଦର କ୍ଲାସ, ଏଥିରେ କାହାକୁ କ୍ରମାନୁସାରେ ବସାଯାଇ ପାରିବ ନାହିଁ। ବାବା ଜାଣିଛନ୍ତି ମୋ ସମ୍ମୁଖରେ ଯିଏ ବସିଛନ୍ତି ତାଙ୍କ ଭିତରେ ବି କିଛି ବି ଜ୍ଞାନ ନାହିଁ, କେବଳ ଭାବନା ରହିଛି। ବାକି ନା ଜ୍ଞାନ ଅଛି ନା ଯୋଗ ଅଛି, କେବଳ ଏତିକି ନିଶ୍ଚୟ ଅଛି, ଏଇ ହେଉଛନ୍ତି ବାବା। ୟାଙ୍କଠାରୁ ଆମକୁ ସମ୍ପତ୍ତି ନେବାକୁ ହେବ। ସମ୍ପତ୍ତି ତ ସମସ୍ତଙ୍କୁ ମିଳିବ, କିନ୍ତୁ ରାଜତ୍ୱରେ କର୍ମାନୁସାରେ ପଦ ରହିଛି। ଯେଉଁମାନେ ବହୁତ ଭଲ ସେବା କରୁଛନ୍ତି ସେମାନଙ୍କୁ ବହୁତ ଭଲ ଭଲ ପୁରସ୍କାର ମିଳୁଛି। ଦୁନିଆରେ ତ ସମସ୍ତଙ୍କୁ ପୁରସ୍କାର ଦେଉଛନ୍ତି, ଯିଏ ରାୟ ଦେଉଛନ୍ତି, ଯିଏ ପରିଶ୍ରମ କରୁଛନ୍ତି, ସମସ୍ତଙ୍କୁ ପୁରସ୍କାର ମିଳିଯାଉଛି। ଏବେ ତୁମେ ଜାଣୁଛ ଯେ ବିଶ୍ୱରେ ପ୍ରକୃତ ଶାନ୍ତି କିପରି ହେବ। ବାବା କହିଛନ୍ତି ସେମାନଙ୍କୁ ପ୍ରଥମେ ପଚାର ଯେ ବିଶ୍ୱରେ ଶାନ୍ତି କେବେ ଥିଲା, କେବେ ଶୁଣିଛ ବା ଦେଖିଛ, ତୁମେ କେଉଁ ପ୍ରକାରର ଶାନ୍ତି ମାଗୁଛ, ତାହା କେବେ ଥିଲା। ତୁମେ ପ୍ରଶ୍ନ ପଚାରିବ, କାହିଁକି ନା ତୁମେମାନେ ଜାଣିଛ ଯିଏ ପ୍ରଶ୍ନ ପଚାରେ କିନ୍ତୁ ନିଜେ ଜାଣିନଥାଏ ତେବେ ତାକୁ କ'ଣ କୁହାଯାଏ। ତୁମେମାନେ ଖବରକାଗଜ ମାଧ୍ୟମରେ ପଚାର ଯେ ତମେ କେଉଁ ପ୍ରକାରର ଶାନ୍ତି ମାଗୁଛ। ଶାନ୍ତିଧାମ ସବୁ ଆତ୍ମାମାନଙ୍କର ରହିବାର ସ୍ଥାନ। ବାବା କହୁଛନ୍ତି ପ୍ରଥମେ ଶାନ୍ତିଧାମକୁ ମନେ ପକାଅ, ଦ୍ୱିତୀୟରେ ସୁଖଧାମକୁ ମନେ ପକାଅ। ମନୁଷ୍ୟମାନଙ୍କର ପାଖରେ ସୃଷ୍ଟିଚକ୍ରର ପୂରା ଜ୍ଞାନ ନଥିବା କାରଣରୁ ପ୍ରତ୍ୟେକ କାହାଣୀ ଇତ୍ୟାଦି ବନାଇ ଦେଇଛନ୍ତି। ତୁମେ ପିଲାମାନେ ଜାଣିଛ ଆମେ ଦୁଇ ମୁକୁଟଧାରୀ ହେଉଛୁ। ଆମେମାନେ ପୂର୍ବରୁ ଦେବତା ଥିଲୁ, ଏବେ ପୁଣି ମନୁଷ୍ୟ ହେଉଛୁ। ଦେବତାମାନଙ୍କୁ ଦେବତା କୁହାଯାଏ, ମନୁଷ୍ୟମାନଙ୍କୁ ନୁହେଁ, କାହିଁକି ନା ସେମାନେ ଦୈବୀ ଗୁଣଧାରୀ ଅଟନ୍ତି ନା। ଯାହାଙ୍କ ଭିତରେ ଅବଗୁଣ ରହିଛି ସେମାନେ କହୁଛନ୍ତି ମୁଁ ନିର୍ଗୁଣ, ମୋ ପାଖରେ କୌଣସି ଗୁଣ ନାହିଁ। ଶାସ୍ତ୍ରଗୁଡ଼ିକରୁ ଯେଉଁ କଥା ସବୁ ଶୁଣୁଛନ୍ତି ତାର କେବଳ ଗାୟନ କରୁଛନ୍ତି, ଅଚେତମ୍ କେଶବମ୍, ଯେପରି ଶୁଆକୁ ଶିଖାଇଥାନ୍ତି। କହୁଛନ୍ତି ବାବା ଆସି ଆମମାନଙ୍କୁ ପବିତ୍ର କର, ବାସ୍ତବରେ ବ୍ରହ୍ମ ଲୋକକୁ ଦୁନିଆ କୁହାଯିବ ନାହିଁ, ସେଠାରେ ତୁମେ ଆତ୍ମାମାନେ ରହୁଛ। ବାସ୍ତବରେ ଆତ୍ମା ଏହି ଦୁନିଆରେ ହିଁ ଅଭିନୟ କରିଥାଏ, ତାହା ହେଉଛି ଶାନ୍ତିଧାମ। ବାବା ବୁଝାଉଛନ୍ତି ମୁଁ ଆସି ତୁମମାନଙ୍କୁ ନିଜର ପରିଚୟ ଦେଉଛି, ମୁଁ ତାଙ୍କ ଶରୀରରେ ଆସୁଛି ଯିଏକି ନିଜର ଜନ୍ମକୁ ମଧ୍ୟ ଜାଣିନାହାନ୍ତି, ସିଏ ମଧ୍ୟ ଏବେ ଶୁଣୁଛନ୍ତି। ମୁଁ ୟାଙ୍କ ଶରୀରରେ ପ୍ରବେଶ କରୁଛି। ଏହା ପୁରୁଣା ପତିତ ଦୁନିଆ, ରାବଣର ଦୁନିଆ। ଯିଏ ପ୍ରଥମ ନମ୍ବର ପବିତ୍ର ଥିଲେ ସିଏ ପୁଣି ଶେଷ ନମ୍ବରରେ ଅଛନ୍ତି, ଏବେ ସମ୍ପୂର୍ଣ୍ଣ ପତିତ ହୋଇଯାଇଛନ୍ତି। ମୁଁ ତାଙ୍କୁ ନିଜର ରଥ କରୁଛେ। ପ୍ରଥମ ଆତ୍ମା ହିଁ ଶେଷ ଅବସ୍ଥାରେ ଆସି ପହଞ୍ଚିଛନ୍ତି, ପୁଣି ତାଙ୍କୁ ହିଁ ପ୍ରଥମରେ ଯିବାକୁ ହେବ। ଚିତ୍ରରେ ମଧ୍ୟ ବୁଝାଯାଇଛି ବ୍ରହ୍ମା ଦ୍ୱାରା ମୁଁ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛେ। ଏମିତି ତ କହୁନାହାନ୍ତି ଯେ ମୁଁ ଦେବୀ ଦେବତା ଧର୍ମରେ ଆସୁଛେ। ମୁଁ ଯେଉଁ ଶରୀରରେ ପ୍ରବେଶ କରୁଛି ସିଏ ଯାଇ ନାରାୟଣ ହେଉଛନ୍ତି, ବିଷ୍ଣୁ ଆଉ କେହି ନୁହନ୍ତି, ସିଏ ହିଁ ହେଉଛନ୍ତି ଲକ୍ଷ୍ମୀ ନାରାୟଣ ଅଥବା ରାଧା କୃଷ୍ଣଙ୍କ ଯୋଡ଼ି। ତେବେ ବିଷ୍ଣୁ କିଏ ଏ କଥା ମଧ୍ୟ କେହି ଜାଣିନାହାନ୍ତି। ବାବା କହୁଛନ୍ତି ମୁଁ ତୁମମାନଙ୍କୁ ସବୁ ବେଦ, ଶାସ୍ତ୍ର, ଚିତ୍ର ଇତ୍ୟାଦିର ରହସ୍ୟକୁ ବୁଝାଉଛି। ମୁଁ ଯାହାଙ୍କ ଶରୀରରେ ପ୍ରବେଶ କରୁଛି ସିଏ ହିଁ ଏହିଭଳି ହେଉଛନ୍ତି, ତାହା ମଧ୍ୟ ପ୍ରବୃତ୍ତି ମାର୍ଗ ଅଟେ ନା। ଏହି ବ୍ରହ୍ମା ସରସ୍ୱତୀ ହିଁ ସେଠାରେ ପୁଣି ସେହି ଲକ୍ଷ୍ମୀ ନାରାୟଣ ହେଉଛନ୍ତି। ମୁଁ ଏହି ବ୍ରହ୍ମାଙ୍କର ଶରୀରରେ ପ୍ରବେଶ କରି ବ୍ରାହ୍ମଣମାନଙ୍କୁ ଜ୍ଞାନ ଦେଉଛି, ତେଣୁ ଏହି ବ୍ରହ୍ମା ମଧ୍ୟ ଶୁଣୁଛନ୍ତି। ଇଏ ପ୍ରଥମେ ଶୁଣୁଛନ୍ତି ଯିଏକି ବଡ଼ ନଦୀ ବ୍ରହ୍ମପୁତ୍ର, ମେଳା ମଧ୍ୟ ସାଗର ଏବଂ ବ୍ରହ୍ମପୁତ୍ର ନଦୀ ତଟରେ ହୋଇଥାଏ। ଯେଉଁଠି ସାଗର ଏବଂ ନଦୀର ସଙ୍ଗମ ହୋଇଥାଏ ସେଠାରେ ବହୁତ ବଡ଼ ବଡ଼ ମେଳା ଲାଗିଥାଏ। ମୁଁ ୟାଙ୍କ ଶରୀରରେ ପ୍ରବେଶ କରୁଛି, ଇଏ ହିଁ ସେଠାରେ ଯାଇ ତାହା ହେଉଛନ୍ତି। ୟାଙ୍କୁ ବ୍ରହ୍ମାରୁ ବିଷ୍ଣୁ ହେବା ପାଇଁ ଗୋଟିଏ ସେକେଣ୍ଡ ଲାଗୁଛେ, ୟାଙ୍କୁ ସାକ୍ଷାତକାର ହୋଇଯାଉଛି ଏବଂ ତୁରନ୍ତ ନିଶ୍ଚୟ ମଧ୍ୟ ହୋଇଯାଉଛି ଯେ ମୁଁ ଏହିଭଳି ବିଶ୍ୱର ମାଲିକ ହେବାକୁ ଯାଉଛି। ଏହି ପୁରୁଣା ଧନ ସମ୍ପତ୍ତି କୋଉ କାମର, ତେଣୁ ସବୁକିଛି ଛାଡ଼ିଦେଲେ। ତୁମମାନଙ୍କୁ ମଧ୍ୟ ପ୍ରଥମେ ଜଣାପଡ଼ିଲା ଯେ ବର୍ତ୍ତମାନ ବାବା ଆସୁଛନ୍ତି, ଏହି ଦୁନିଆ ବିନାଶ ହେବାକୁ ଯାଉଛି, ତେଣୁ ଘର ଛାଡ଼ି ଶୀଘ୍ର ବାବାଙ୍କ ନିକଟକୁ ଚାଲି ଆସିଲ। ତୁମମାନଙ୍କୁ ଘର ଛାଡ଼ି ପଳାଇ ଆସିବାକୁ ବାବା କହିନଥିଲେ। ହଁ, ଭଟ୍ଟି ହେବାର ଥିଲା, ଦୁନିଆରେ କହୁଛନ୍ତି ଶ୍ରୀକୃଷ୍ଣ ହରଣ କରି ନେଇଥିଲେ। ଆଚ୍ଛା, ଯଦି ଶ୍ରୀକୃଷ୍ଣ ହରଣ କରି ନେଲେ ତେବେ ସିଏ ନିଜର ପାଟରାଣୀ କରିଥିବେ ନା। ତୁମେମାନେ ଏହି ଜ୍ଞାନ ଦ୍ୱାରା ବିଶ୍ୱର ମହାରାଜା ମହାରାଣୀ ହେଉଛ, ତେବେ ଏହା ତ ଭଲ କଥା, ଏଥିରେ ଗାଳି ଖାଇବାର ଦରକାର ନାହିଁ। ପୁଣି କହୁଛନ୍ତି କଳଙ୍କି ଲାଗିବ, ତେବେ ଯାଇ ତ କଳଙ୍କି ଧର ହେବ। ତେବେ କଳଙ୍କ ତ ଶିବ ବାବାଙ୍କ ଉପରେ ଲାଗୁଛେ, ତାଙ୍କର କେତେ ଗ୍ଲାନି କରୁଛନ୍ତି, କହୁଛନ୍ତି ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା। ତେଣୁ ଏବେ ବାବା ବୁଝାଉଛନ୍ତି ବାସ୍ତବରେ ଏଭଳି କିଛି ହେଉନାହିଁ, ଆମେ ଆତ୍ମା ଏବେ ବ୍ରାହ୍ମଣ ହେଉଛୁ, ବ୍ରାହ୍ମଣ ହେଉଛନ୍ତି ସବୁଠାରୁ ଉଚ୍ଚକୂଳ, ଏହାକୁ ରାଜଧାନୀ କୁହାଯିବ ନାହିଁ। ରାଜଧାନୀ ଅର୍ଥାତ୍ ଯେଉଁଠାରେ ରାଜତ୍ୱ ହୋଇଥାଏ, ଏହା ହେଉଛି ତୁମର କୂଳ, ଏହା ତ ବହୁତ ସହଜ। ଆମେ ବ୍ରାହ୍ମଣରୁ ଦେବତା ହେବାକୁ ଯାଉଛୁ, ସେଥିପାଇଁ ଦୈବୀ ଗୁଣ ନିଶ୍ଚିନ୍ତ ଧାରଣ କରିବାକୁ ହେବ। ତୁମେମାନେ କ'ଣ ଦେବତାମାନଙ୍କ ନିକଟରେ ସିଗରେଟ୍, ବିଡ଼ି ଆଦି ଭୋଗ ଲଗାଉଛ କି? ଶ୍ରୀନାଥ ଦ୍ୱାରେ ଘିଅର ବହୁତ ବ୍ୟଞ୍ଜନ ତିଆରି କରିଥାନ୍ତି। ସେଠାରେ ଭୋଗ ଏତେ ଲଗାଇଥାନ୍ତି ଯେ ଯାହା ପାଇଁ ଦୋକାନ ସବୁ ଖୋଲା ଯାଇଛି। ଯାତ୍ରୀମାନେ ଯାଇ କିଣିଥାନ୍ତି। ମନୁଷ୍ୟମାନଙ୍କର ବହୁତ ଭାବନା ରହିଥାଏ। ସତ୍ୟ ଯୁଗରେ ତ ଏଭଳି କିଛି ହେବ ନାହିଁ, ଏଭଳି ମଶା ମାଛି ଆଦି ହେବ ନାହିଁ ଯାହାଦ୍ୱାରା ଜିନିଷ ଖରାପ ହୋଇଯିବ। ସେଠାରେ ଏଭଳି ରୋଗ ବୀମାର ଆଦି କିଛି ହେବ ନାହିଁ। ବଡ଼ ବଡ଼ ଲୋକଙ୍କ ଘରେ ବହୁତ ପରିଷ୍କାର ପରିଚ୍ଛନ୍ନ ହୋଇଥାଏ। ସେଠାରେ ଏମିତି କିଛି କଥା ହିଁ ନଥାଏ, ରୋଗ ବେମାରୀ ଆଦି ହୋଇନଥାଏ। ଏସବୁ ବେମାରୀ ଆଦି ତ ଦ୍ୱାପର ଯୁଗରୁ ଆରମ୍ଭ ହେଉଛି। ବର୍ତ୍ତମାନ ବାବା ଆସି ତୁମମାନଙ୍କୁ ସଦା ସ୍ୱଚ୍ଛବାନ କରୁଛନ୍ତି, ତେଣୁ ଏବେ ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ କରୁଛ, ଯାହାଦ୍ୱାରା ସଦା ସ୍ୱଚ୍ଛବାନ ହେଉଛ, ଆୟୁଷ ମଧ୍ୟ ବଢ଼ୁଛି। ଏସବୁ କାଲିର କଥା। ତୁମର 150 ବର୍ଷ ଆୟୁଷ ଥିଲା ନା? ଏବେ ତ ହାରାହାରି 40-50 ବର୍ଷ ବଞ୍ଚୁଛନ୍ତି, କାହିଁକି ନା ସେତେବେଳେ ଯୋଗୀ ଥିଲେ, ଆଉ ଏବେ ଭୋଗୀ ହୋଇଯାଇଛନ୍ତି। ତୁମେମାନେ ହେଉଛ ରାଜଯୋଗୀ, ରାଜ ଋଷି, ତେଣୁ ତୁମେମାନେ ପବିତ୍ର ଅଟ। କିନ୍ତୁ ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ, ମାସ ଅଥବା ବର୍ଷ ନୁହେଁ। ବାବା କହୁଛନ୍ତି ମୁଁ କଳ୍ପ କଳ୍ପ ପୁରୁଷୋତ୍ତମ ସଙ୍ଗମ ଯୁଗରେ ହିଁ ଆସୁଛେ। ବାବା ଏହି କଥା ପ୍ରତିଦିନ ବୁଝାଉଛନ୍ତି, ପୁଣି ବି କହୁଛନ୍ତି ଯେ ଗୋଟିଏ କଥା କେବେ ବି ଭୁଲି ଯାଅ ନାହିଁ। ଯଦି ପବିତ୍ର ହେବାକୁ ଚାହୁଁଛ ତେବେ ମୋତେ ମନେ ପକାଅ, ମୋତେ ମନେ ପକାଅ, ନିଜକୁ ଆତ୍ମା ମନେ କର, ଦେହର ସବୁ ଧର୍ମକୁ ତ୍ୟାଗ କର। ଏବେ ତୁମମାନଙ୍କୁ ଘରକୁ ଫେରିବାକୁ ହେବ। ମୁଁ ଆସିଛି ତୁମର ଆତ୍ମାକୁ ସଫା କରିବା ପାଇଁ, ଯାହାଦ୍ୱାରା ଶରୀର ମଧ୍ୟ ପବିତ୍ର ମିଳିବ। ଏଠାରେ ତ ସମସ୍ତେ ବିକାରରୁ ଜନ୍ମ ନେଉଛନ୍ତି। ଆତ୍ମା ଯେତେବେଳେ ସମ୍ପୂର୍ଣ୍ଣ ପବିତ୍ର ହୋଇଯାଉଛି ସେତେବେଳେ ତୁମେ ନିଜର ପୁରୁଣା ଜୋତା ଅର୍ଥାତ୍ ଶରୀରକୁ ତ୍ୟାଗ କରିଦେଉଛ, ପୁଣି ତୁମମାନଙ୍କୁ ନୂଆ ଶରୀର ମିଳୁଛେ। ତୁମମାନଙ୍କର ହିଁ ଗାୟନ ରହିଛି ବନ୍ଦେ ମାତାରାମ। ତୁମେ ମାତାମାନେ ଧରିତ୍ରୀକୁ ମଧ୍ୟ ପବିତ୍ର କରୁଛ ଏବଂ ସ୍ୱର୍ଗର ଦ୍ୱାର ମଧ୍ୟ ଖୋଲୁଛ, କିନ୍ତୁ ଏହି କଥାକୁ କେହି ଜାଣିନାହାନ୍ତି। ଆଚ୍ଛା ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ନମ୍ବର ପଏଣ୍ଟ, ଆତ୍ମା ରୂପକ ଜ୍ୟୋତିକୁ ପ୍ରଜ୍ୱଳିତ କରିବା ପାଇଁ ଅମୃତ ବେଳାରୁ ଉଠି ଯୋଗର ଯାତ୍ରାରେ ବସିବାକୁ ହେବ। ଯୋଗ ଦ୍ୱାରା ହିଁ କଳଙ୍କି ଛାଡ଼ିବ। ଆତ୍ମାରେ ଯେଉଁ ସବୁ ଖାଦ ରହିଛି ତାକୁ ବାବାଙ୍କର ସ୍ମୃତିରେ ରହି ବାହାର କରିବାକୁ ହେବ ଏବଂ ସଚ୍ଚା ସୁନା ହେବାକୁ ପଡ଼ିବ। 2 ନମ୍ବର, ବାବାଙ୍କର ଠାରୁ ଉଚ୍ଚପଦର ପୁରସ୍କାର ନେବା ପାଇଁ ଭାବନା ସହିତ ଜ୍ଞାନବାନ ଏବଂ ଗୁଣବାନ ମଧ୍ୟ ହେବାକୁ ପଡ଼ିବ, ସେବା କରି ଦେଖାଇବାକୁ ହେବ। ବରଦାନ, ନିଜର ଚାଲିଚଳନ ଏବଂ ଚେହେରାରେ ପବିତ୍ରତା ରୂପୀ ଶୃଙ୍ଗାରର ଝଲକ ଦେଖାଉଥିବା ଶୃଙ୍ଗାରୀ ମୂରତ ଭବ। ବ୍ରାହ୍ମଣ ଜୀବନର ଶୃଙ୍ଗାର ହେଲା ପବିତ୍ରତା। ସବୁ ସମୟରେ ପବିତ୍ରତା ରୂପୀ ଶୃଙ୍ଗାରର ଅନୁଭୂତି ନିଜର ଚେହେରା ଦ୍ୱାରା ଏବଂ ଚାଲିଚଳନ ଦ୍ୱାରା ଅନ୍ୟମାନଙ୍କୁ ହେବା ଦରକାର। ଦୃଷ୍ଟିରେ, ମୁଖରେ, ହାତରେ, ପାଦରେ ସର୍ବଦା ପବିତ୍ରତାର ଶୃଙ୍ଗାର ପ୍ରତ୍ୟେକ ରୂପରେ ଦେଖାଯିବା ଦରକାର। ସମସ୍ତେ ଏହି କଥା କୁହନ୍ତୁ ଯେ ଏମାନେ ଚେହେରାରୁ ପବିତ୍ରତା ପରିଲକ୍ଷିତ ହେଉଛି, ନୟନରେ ପବିତ୍ରତାର ଝଲକ ରହିଛି ଏବଂ ମୁଖରେ ପବିତ୍ରତାର ସ୍ମୃତ ହାସ୍ୟ ରହିଛି। ଏହା ବ୍ୟତୀତ ଅନ୍ୟ କୌଣସି କଥା ସେମାନଙ୍କୁ ଦେଖା ନଯାଉ। ଏହାକୁ ହିଁ କୁହାଯାଏ ପବିତ୍ରତା ରୂପୀ ଗହଣା ଦ୍ୱାରା ଶୃଙ୍ଗାରିତ ହୋଇଥିବା ମୂର୍ତ୍ତି। ସ୍ଲୋଗାନ, ବ୍ୟର୍ଥ ସମ୍ବନ୍ଧ ସମ୍ପର୍କ ମଧ୍ୟ ଜମାର ଖାତାକୁ ଖାଲି କରିଦିଏ, ସେଥିପାଇଁ ବ୍ୟର୍ଥକୁ ସମାପ୍ତ କର। ଓମ୍ ଶାନ୍ତି।